ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଆଧୁନିକ ଓଡ଼ିଶା ଗଠନରେ ଡକ୍ଟର ହରେକୃଷ୍ଣ ମହତାବଙ୍କର ଅବଦାନ ଚିରସ୍ମରଣୀୟ କହିଲେ ମୁଖ୍ୟମନ୍ତ୍ରୀ। ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆଜିଠାରୁ ଆରମ୍ଭ। ପରିବହନ ବିଭାଗର ଗ୍ରୀନ୍ ଷ୍ଟିକର ପାଇବା ପାଇଁ ପ୍ରଦୂଷଣ ପ୍ରମାଣପତ୍ର ବାଧ୍ୟତାମୂଳକ। ବରଗଡ଼ ଧନୁଯାତ୍ରାର ଦଶମ ଦିବସରେ କୃଷ୍ଣ ବଳରାମଙ୍କ ବଧ ପାଇଁ କଂସ ମହାରାଜାଙ୍କ ଯୋଜନା ପ୍ରସ୍ତୁତି। ଧନୁଯାତ୍ରା ଆସନ୍ତାକାଲି ହେବ ଉଦ୍ଯାପିତ। ଏବଂ ଡିସେମ୍ବର ମାସରେ ରାଜ୍ୟରେ ସର୍ବାଧିକ 26 ଦିନ ଘନ କୁହୁଡ଼ି ଦୃଶ୍ୟମାନ ଥିବା ନେଇ ପାଣିପାଗ କେନ୍ଦ୍ରର ସୂଚନା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ତଥା ଆଧୁନିକ ଓଡ଼ିଶାର ନିର୍ମାତା ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ତାଙ୍କ ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଭଦ୍ରକ ଜିଲ୍ଲାର ଆଗରପଡ଼ାଠାରେ 1899 ମସିହା ନଭେମ୍ବର 21 ତାରିଖରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମହତାବ 1987 ମସିହା ଆଜିର ଦିନରେ ପରଲୋକ ଗମନ କରିଥିଲେ। 1921 ମସିହାରେ ସେ ପାଠପଢ଼ା ଛାଡ଼ି ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ। ଓଡ଼ିଶାର ପ୍ରଜା ଆନ୍ଦୋଳନର ନେତୃତ୍ୱ ନେଇ ସେ କାରାବରଣ କରିଥିଲେ। 1946 1950 ଏବଂ 1956 1961 ପର୍ଯ୍ୟନ୍ତ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କର ଶାସନ ସମୟରେ ଓଡ଼ିଶାର ରାଜଧାନୀ କଟକରୁ ଭୁବନେଶ୍ୱରରୁ ସ୍ଥାନାନ୍ତରିତ ହୋଇଥିଲା। ଉତ୍କଳକେଶରୀ ଡକ୍ଟର ମହତାବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି କହିଛନ୍ତି, ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ସର୍ବଦା ଚିରସ୍ମରଣୀୟ ହୋଇ ରହିବ। ଆଧୁନିକ ଓଡ଼ିଶା ଗଠନ କ୍ଷେତ୍ରରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବିଧାନସଭା ପରିସରରେ ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି,
ଓଡ଼ିଶାର ମହାନ ବରପୁତ୍ର ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କର 39ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଅଛି। ନୂଆ ଓଡ଼ିଶା ଗଠନ କରିବା ପାଇଁ ଯେଉଁ ଆମ ସରକାର ଆଜି ସଂକଳ୍ପ ନେଇଛନ୍ତି ଏବଂ ସେ ସମୟରୁ ଡକ୍ଟର ହରେକୃଷ୍ଣ ମହତାବ ନବଜାଗରଣର ଅଗ୍ରଦୂତ ହିସାବରେ ଓଡ଼ିଶା ନିର୍ମାଣରେ ଏ କାର୍ଯ୍ୟରେ ସେ ଆରମ୍ଭ କରିଥିଲେ, ଏଣୁ ନିଶ୍ଚିତ ଭାବରେ ତାଙ୍କର ନୀତି ଓ ଆଦର୍ଶକୁ ଚିରଦିନ ପାଇଁ ଆମେ ସମସ୍ତେ ତାଙ୍କର ମାର୍ଗଦର୍ଶନକୁ ଆଧାର କରିକି ରାଜ୍ୟ ସରକାରଙ୍କ ସହିତ କାମ କରିବା ପାଇଁ ମଧ୍ୟ ଏବଂ ସମୃଦ୍ଧ ଓଡ଼ିଶା ନିର୍ମାଣ କରିବା ପାଇଁ ମଧ୍ୟ ଆଜି ଦିନରେ ଆମେ ସମସ୍ତେ ସଂକଳ୍ପ ନେଉଛୁ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ସରକାରୀ ଦଳ ମୁଖ୍ୟ ସଚେତକ ଏବଂ ଅନ୍ୟ ବିଧାୟକମାନେ ଉପସ୍ଥିତ ରହି ଶ୍ରୀ ମହତାବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ବିଧାନସଭା ଦ୍ୱାରା ପ୍ରକାଶିତ ହୁ ଇଜ୍ ହୁ ପୁସ୍ତକ ଓ କ୍ୟାଲେଣ୍ଡର ଉନ୍ମୋଚିତ ହୋଇଯାଇଛି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ NHAI ଆସନ୍ତା ଫେବୃଆରୀ ମାସ 1 ତାରିଖଠାରୁ ସମସ୍ତ ନୂଆ ଫାସ୍ଟ୍ୟାଗ୍ ଯୁକ୍ତ କାର୍ ପାଇଁ ନୋ ୟୋର୍ ଭେହିକିଲ୍ KYV କାର୍ଡ ବନ୍ଦ କରିବାକୁ ଘୋଷଣା କରିଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କହିଛି, ଜନସାଧାରଣଙ୍କ ସୁବିଧା ବୃଦ୍ଧି ଏବଂ ରାଜପଥ ବ୍ୟବହାରକାରୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୂର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏଥିରେ କୁହାଯାଇଛି, KYV କେବଳ ଅଭିଯୋଗ ଗ୍ରହଣ କ୍ଷେତ୍ରରେ ଆବଶ୍ୟକ ହେବ। କୌଣସି ଅଭିଯୋଗ ନଥିଲେ ପୂର୍ବରୁ ଫାସ୍ଟ୍ୟାଗ୍ ଥିବା କାର୍ ପାଇଁ କୌଣସି KYV ଆବଶ୍ୟକ ହେବ ନାହିଁ। ଭୁବନେଶ୍ୱର ଲୋକସେବା ଭବନରେ ଚିତ୍ରୋତ୍ତୋଳନ ଓ ରିଲ୍ସକୁ ନେଇ ଗୃହ ବିଭାଗ ପକ୍ଷରୁ ଖୁବ୍ ଶୀଘ୍ର ମାର୍ଗଦର୍ଶିକା ଜାରି କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଲୋକସେବା ଭବନର କର୍ମଚାରୀ ଏବଂ ବାହାର ବ୍ୟକ୍ତିଙ୍କ ପାଇଁ ରିଲ୍ସର କୌଣସି ଅବକାଶ ନାହିଁ। ଆଗାମୀ ଦିନରେ ଗୃହ ବିଭାଗ ସୁରକ୍ଷାକର୍ମୀଙ୍କୁ ଏ ସମ୍ପର୍କରେ ତାଗିଦ କରିବ। ରିଲ୍ସ କରୁଥିବା ନଜର ଆସିଲେ ସୁରକ୍ଷାକର୍ମୀ ଓ ପୁଲିସ ପଦକ୍ଷେପ ନେବେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ରାଜ୍ୟ ସରକାର ବରିଷ୍ଠ IAS ସ୍ତରରେ ଅଦଳବଦଳ କରିଛନ୍ତି। ଏହି କ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ଆଜି ରାଜ୍ୟ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଯୋଜନା ଓ ସଂଯୋଜନା ବିଭାଗ ସ୍ଥିତ ଉନ୍ନୟନ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଶ୍ରୀ ସିଂ ପୂର୍ବାହ୍ନ 10:00 ସମୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସମସ୍ତଙ୍କ ସହଯୋଗରେ ରାଜ୍ୟର ଉନ୍ନତି ଦିଗରେ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି।
ସର୍ବପ୍ରଥମେ ତ ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରୁଛି କି ଯେଉଁ ଦାୟିତ୍ୱ ସରକାର ମୋତେ ଦେଇଛନ୍ତି ସେହି ଦାୟିତ୍ୱର ସମ୍ୟକ ନିର୍ବହଣରେ ମୁଁ ସକ୍ଷମ ହେବି, ସେ ଶକ୍ତି ମୋତେ ସେ ପ୍ରଦାନ କରନ୍ତି। ଓଡ଼ିଶା ଗୋଟିଏ ନୂଆ ଗ୍ରୋଥ ଟ୍ରାଜେକ୍ଟ୍ରିରେ ଅଛି, ନୂଆ ଅଧ୍ୟାୟ ଲେଖାଯାଉଛି, ଯେମିତି 2036 ସୁଦ୍ଧା ଆମ ରାଜ୍ୟ ଗୋଟିଏ ସମୃଦ୍ଧ ଓଡ଼ିଶା ହେବ ଆଉ 2047 ସୁଦ୍ଧା ଆମର ଦେଶ ଗୋଟିଏ ବିକଶିତ ଭାରତ ହେବ। ସେହି ଦିଗରେ ମୋର କ୍ଷମତା ମୋର ପ୍ରଜ୍ଞା ହିସାବରେ ଯାହା ମୁଁ କରିପାରିବି ସେ ତା ପାଇଁ ନିଶ୍ଚିତ ଚେଷ୍ଟା।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଚଳିତ ଥର କଳା ବିଜ୍ଞାନ ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ 2 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଚଳିତ ମାସ 15 ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ଆସନ୍ତା 25 ତାରିଖ ମଧ୍ୟରେ କଲେଜ କର୍ତ୍ତୃପକ୍ଷଙ୍କୁ ପ୍ରାକ୍ଟିକାଲ ଓ ଇଣ୍ଟରନାଲ ଆସେସମେଣ୍ଟର ଫଳାଫଳକୁ ଅପଲୋଡ କରିବା ପାଇଁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଥାଉ କି ଆସନ୍ତା ମାସ 16 ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ମାସ 20 ତାରିଖ ପର୍ଯ୍ୟନ୍ତ ଚାଲିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଆସନ୍ତା 10 ତାରିଖରୁ ପରିବହନ ବିଭାଗ ପକ୍ଷରୁ ଗ୍ରୀନ୍ ଷ୍ଟିକର ପ୍ରଦାନ କରାଯିବ। ଏନେଇ ପ୍ରଦୂଷଣ ପ୍ରମାଣପତ୍ର ଓ ପରିଚୟ ପତ୍ରକୁ ବାଧ୍ୟତାମୂଳକ କରାଯାଇଛି। 10 ତାରିଖ ପୂର୍ବରୁ ପ୍ରମାଣପତ୍ର କରିଥିଲେ RTOରୁ ଏବଂ ପରେ କରିଥିଲେ ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ କେନ୍ଦ୍ରରୁ ଗ୍ରୀନ୍ ଷ୍ଟିକର ମିଳିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗାଡ଼ି ମାଲିକଙ୍କ ବ୍ୟତୀତ ଅନ୍ୟ କେହି ଜଣେ ଗ୍ରୀନ୍ ଷ୍ଟିକର ଆଣିବାକୁ ଗଲେ ଗାଡ଼ି ମାଲିକଙ୍କର ଅନୁମତି ପତ୍ର ଦେଖାଇବାକୁ ପଡ଼ିବ। ଅନ୍ୟପକ୍ଷରେ ଗ୍ରୀନ୍ ଷ୍ଟିକର ଲଗାଇବା ବାଧ୍ୟତାମୂଳକ ନୁହେଁ ବୋଲି ପରିବହନ ବିଭାଗ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ଗ୍ରୀନ୍ ଷ୍ଟିକର ଲଗାଇବା ଦ୍ୱାରା ଗାଡ଼ି ଯାଞ୍ଚ ସମୟରେ ସହଜତାକୁ ଉପଲବ୍ଧ କରିବା ନେଇ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର 10ମ ଦିବସରେ ଆଜି କଂସ ମହାରାଜଙ୍କ ଦିଗ୍ବିଜୟ, କୃଷ୍ଣ ବଳରାମଙ୍କ ହତ୍ୟା ପାଇଁ କଂସଙ୍କ ଯୋଜନା ପ୍ରସ୍ତୁତି, କଂସର ଛାୟା ଓ ସ୍ୱପ୍ନ, କୃଷ୍ଣ ବଳରାମଙ୍କ ସୁଦାମା ମାଳି ଓ ରାଜକଙ୍କ ସହ ସାକ୍ଷାତ, କାଳୀମନ୍ଦିରରେ କୁବୁଜା ଉଦ୍ଧାର ଏବଂ କୃଷ୍ଣ ବଳରାମଙ୍କ ନଗର ଭ୍ରମଣ ଏବଂ ବୃନ୍ଦାବନ ଗୃହେ ବିଶ୍ରାମ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଧନୁଯାତ୍ରା ଉପଲକ୍ଷେ 11 ଦିନ ପାଇଁ ବରଗଡ଼ ସହର, ମଥୁରା ଏବଂ ଅମ୍ବାପାଲ୍ଲୀ ଅଞ୍ଚଳକୁ ଗୋପପୁର କରାଯାଇଛି। ଆସନ୍ତାକାଲି ଧନୁଯାତ୍ରା ଉଦ୍ଯାପିତ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଝରିଗାଁ ବ୍ଲକର କରମରି ଓ ଉର୍ମରକୋଟ ବ୍ଲକର ବୁର୍ଜାଠାରେ କସ୍ତୁରବା ବାଳିକା ବିଦ୍ୟାଳୟର 1 କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ଅତିରିକ୍ତ ଛାତ୍ରାବାସର ଶିଳାନ୍ୟାସ କରିଛନ୍ତି। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ସରକାର ଷ୍ଟାଇପେଣ୍ଡ ବୃଦ୍ଧି, ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା, ବିଦ୍ୟାଳୟର ଉନ୍ନତିକରଣ, ପିଏମ୍ ଶ୍ରୀ ସ୍କୁଲ, ଗୋଦାବରିଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭଳି ଯୋଜନା କାର୍ଯ୍ୟକାରୀ କରାଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝୀ, ବିଧାୟକ ନରସିଂ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା କୃଷି କାର୍ଯ୍ୟାଳୟଠାରେ ପାରା କୃଷି କର୍ମଚାରୀ ଏବଂ କୃଷକ ସାଥୀମାନଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୃଷି ଓ କୃଷକ ସହାୟତା ଯୋଜନାଗୁଡ଼ିକୁ ଲୋକାଭିମୁଖୀ କରିବା ପାଇଁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏମ୍ ପ୍ରକାଶ ରାଓ କହିଛନ୍ତି। ଗଞ୍ଜାମ ଜିଲ୍ଲା ସୁନାପୁର ବେଳାଭୂମି ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ମନୋରଞ୍ଜନ ଦିଆନ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମହୋତ୍ସବ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ମହୋତ୍ସବ ଆସନ୍ତା 30 ତାରିଖରୁ 3 ଦିନ ଧରି ଅନୁଷ୍ଠିତ ହେବ। ଏହି ବିଚ୍କୁ ବ୍ଲୁ ଫ୍ଲାଗ୍ ବିଚ୍ର ମାନ୍ୟତା ମିଳିଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ମହାବିଦ୍ୟାଳୟର 34ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା, 2047 ସୁଦ୍ଧା ଦେଶ ଆଜାଦୀର 100 ବର୍ଷ ପୂର୍ତ୍ତି ପାଳନ କରି ଯୁବପିଢ଼ି ଅମୃତ ଭାରତ ଦେଖିବେ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଥିଲେ। ନୀଳଗିରିର ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟଙ୍କ 76 ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି। ସ୍ୱର୍ଗତ ଆଚାର୍ଯ୍ୟଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟର ବରିଷ୍ଠ ନେତୃବୃନ୍ଦ ଶୋକ ପ୍ରକାଶ କରିଛନ୍ତି। ନୀଳଗିରି ଆସନରୁ ଶ୍ରୀ ଆଚାର୍ଯ୍ୟ 1980 ଓ 1995 ମସିହାରେ 2 ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପାଣିପାଗ, ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ରାତି ତାପମାତ୍ରାରେ ହ୍ରାସ ଘଟିବା ସହ ସାଧାରଣ ଜନଜୀବନ ବ୍ୟାହତ ହୋଇଛି। ଭୁବନେଶ୍ୱର ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମୀ 2 ଦିନ ମଧ୍ୟରେ ରାଜ୍ୟର ସର୍ବାଧିକ ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ପାଇବ। ଆଜି ସକାଳ ସମୟରେ ରାଜ୍ୟର 8ଟି ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିଲା। ଆଗାମୀ 7 ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଗତ ଡିସେମ୍ବର ମାସରେ ଦେଶରେ ସବୁଠାରୁ ଅଧିକ ଦିନ ଓଡ଼ିଶାରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିଲା। ଡିସେମ୍ବର ମାସର ମୋଟ 31 ଦିନ ମଧ୍ୟରୁ 26 ଦିନ ଘନ କୁହୁଡ଼ି ଦେଖାଦେଇଥିଲା। ହିମାଚଳ ପ୍ରଦେଶ, ଆସାମ, ମେଘାଳୟରେ ଦ୍ୱିତୀୟ ସର୍ବାଧିକ 23 ଦିନ ଘନ କୁହୁଡ଼ି ଦେଖାଦେଇଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଆଧୁନିକ ଓଡ଼ିଶା ଗଠନରେ ଡକ୍ଟର ହରେକୃଷ୍ଣ ମହତାବଙ୍କର ଅବଦାନ ଚିରସ୍କରଣୀୟ କହିଲେ ମୁଖ୍ୟମନ୍ତ୍ରୀ। ଯୁକ୍ତ 2 ପ୍ରାକ୍ଟିକାଲ ପରୀକ୍ଷା ଆଜିଠାରୁ ଆରମ୍ଭ। ପରିବହନ ବିଭାଗର ଗ୍ରୀନ୍ ଷ୍ଟିକର ପାଇବା ପାଇଁ ପ୍ରଦୂଷଣ ପ୍ରମାଣପତ୍ର ବାଧ୍ୟତାମୂଳକ, ବରଗଡ଼ ଧନୁଯାତ୍ରାର ଦଶମ ଦିବସରେ କୃଷ୍ଣ ବଳରାମଙ୍କ ବଧ ପାଇଁ କଂସ ମହାରାଜାଙ୍କ ଯୋଜନା ପ୍ରସ୍ତୁତି, ଧନୁଯାତ୍ରା ଆସନ୍ତାକାଲି ହେବ ଉଦ୍ଯାପିତ ଏବଂ ଡିସେମ୍ବର ମାସରେ ରାଜ୍ୟରେ ସର୍ବାଧିକ 26 ଦିନ ଘନ କୁହୁଡ଼ି ଦୃଶ୍ୟମାନ ଥିବା ନେଇ ପାଣିପାଗ କେନ୍ଦ୍ରର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି, ନମସ୍କାର।